षष्ठोऽध्याय श्लोक 27। प्रशान्तमनसंयेनं योगिनं सुखमुत्तमं उपेति शान्तरजसं ब्रह्मभूतमकल्मषं सन्दर्भः। प्रशान्त कृष्णकर पदारे मन स्थिर, मनसं जार मन स्थिर वैचि तार ही निश्चित भावे एनम यहाँ योगिनम योगी सुखम सुख उत्तमम सर्वोत्तम उपेति प्राप्त हुए शांतरजसम शांतरज ब्रह्मभूतम ब्रह्म और भगवान के साथ एक ही मुक्त है वह अकर्मसम समस्त विगत पाप कर्म प्रतिक्रिया मुक्त। ଯେଉଁ ଯୋଗୀର ମନ ମୋଠରେ ସ୍ଥିର ହୋଇଛି ସେ ବାସ୍ତବରେ ସର୍ବୋତ୍ତମ ସୁଖ ଲାଭ କରିଛି। ଯୋଗୀ ବ୍ରହ୍ମ ସହ ଏକ ହୋଇଥିବା ମନ ଯୋଗୁଁ ମୁକ୍ତ ହୋଇଯାଏ। ତାର ମନ ଶାନ୍ତ ହୋଇଯାଏ, ରଜ ଶାନ୍ତ ହୋଇଯାଏ ଏବଂ ସେ ପାପରୁ ମୁକ୍ତ ହୋଇଯାଏ। ଶୁକ୍ର ଭାଗରେ ଶୁକ୍ରପାଦ ମହାରାଜ କହୁଛନ୍ତି ଯେ ବ୍ରହ୍ମଭୂତ ଅବସ୍ଥା କହିଲେ ଭୌତିକ ଦୋଷରୁ ମୁକ୍ତ ହୋଇ ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ହେବା ଅବସ୍ଥାକୁ ବୁଝାଏ। ମଦ୍ଭକ୍ତି ଲଭତେ ପରା ଗୀତା 8:54 କଥା କୁହାଯାଇଛି। ଯୋଗୀର ମନ ଭଗବାନଙ୍କ ପାଦ ପଦାର ବନ୍ଧରେ ସ୍ଥିର ନହେଲେ ନହେଲେ ସେ କଦାପି ବ୍ରହ୍ମଙ୍କ ସହ ଗୁଣରେ ସମାନ ହୋଇପାରିବ ନାହିଁ ବା ସେ ଅବସ୍ଥାରେ ରହିପାରିବ ନାହିଁ। ସଭି ମନ କୃଷ୍ଣ ପଦାର ବନ୍ଧେଇବୁ ସର୍ବଦା ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ହୋଇ ରହିବା ଅର୍ଥାତ୍ କୃଷ୍ଣ ଚେତନାରେ ରହିବା ହିଁ ହେଉଛି ବ୍ରହ୍ମଭୂତ ଅବସ୍ଥା। ଏହି ଅବସ୍ଥାରେ ରହିଲେ ବ୍ୟକ୍ତି ବାସ୍ତବରେ ରଜଗୁଣରୁ ଏବଂ ସମସ୍ତ ପ୍ରକାର ଭୌତିକ ଦୋଷରୁ ମୁକ୍ତ ହୋଇଯାଏ। ମୁଁ ସ୍ୱାଧ୍ୟାୟ କୃଷ୍ଣ ପୃଷ୍ଠାଣୀ ନମ ସଦ୍ଭକ୍ତମଣି ମଣିପୁର ସଦ୍ଭାଣୀ ପ୍ରଚାର କୃଷ୍ଣ ଆଜି ଆମର ଭଗବାନଙ୍କ ସେବାରେ ଭକ୍ତ ନିଯୁକ୍ତ ଅଛନ୍ତି। ତେଣୁ ଆମେ ଏହି ଅବସରରେ ତୁମେ ଯଦି ଭଗବାନ ସେବାରେ ନିଯୁକ୍ତ କ'ଣ କରିବେ କଥା ଚାଲିବ। ତେଣୁ ଭଗବତ ଗୀତା 6 ଅଧ୍ୟାୟ ହେଉଛି ଧ୍ୟାନ ଯୋଗ। ଭଗବାନଙ୍କର ଏହି ଭଗବତ ଗୀତାରେ 18 ଅଧ୍ୟାୟ ରହିଛନ୍ତି। ଏ ସମସ୍ତ ଉପନିଷଦର ସାର ଏଥିରେ ବର୍ଣ୍ଣନା କରାଯାଇଛି। ବେଦ ଉପନିଷଦ ସବୁ କିଛିର ସାର ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା ହେଉଛି ମହାଭାରତର ଗୋଟିଏ ପାର୍ଟ। ମହାଭାରତରେ ଲକ୍ଷେ ଶ୍ଳୋକ ଅଛନ୍ତି। ମହାଭାରତ କାହିଁକି ରଚନା କରାଗଲା ନା ଯେଉଁମାନେ ଟିକେ ଉନ୍ନତ ସ୍ତରରେ ନୁହନ୍ତି, ବୈଦିକ ଜ୍ଞାନ ଅନୁସାରେ ତାଙ୍କର ଧାରଣା ନାହିଁ ବା ତାଙ୍କର ଯୋଗ୍ୟତା ନାହିଁ ବୈଦିକ ଜ୍ଞାନ ପ୍ରାପ୍ତ ହେବା ପାଇଁ, ବିଶେଷ ଭାବରେ ସ୍ତ୍ରୀ ଲୋକମାନେ ଶୂଦ୍ରମାନେ ଏବଂ ଯେଉଁମାନେ ଯଦିଓ ଉନ୍ନତ ଶ୍ରେଣୀରେ ଅଛନ୍ତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏ ଶ୍ରେଣୀରେ ଥିଲେ ମଧ୍ୟ ତାଙ୍କର ସେ ଗୁଣ ନାହିଁ। ତେଣୁ ସେଇମାନଙ୍କ ପାଇଁ ବିଶେଷ ଭାବରେ ବ୍ୟାସଦେବ ମହାଭାରତ ରଚନା କଲେ। ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୟୀନ ଶ୍ରୁତି ଗୋଚରା। ତେଣୁ ପ୍ରଭୁବାଦ ପଚାରିଥିଲେ ଯେ ଭଗବତ ଗୀତାରେ ରାଧାରାଣୀଙ୍କର ନାମ କାହିଁକି ନାହିଁ। ପ୍ରଭୁବାଦ ମହାରାଜ ଉତ୍ତର ଦେଇଥିଲେ ତାର ଯେ ତମେ ଜଣେ ନିଜ ଘରକୁ ଜଣକୁ କେତେବେଳେ ଡାକିବ, ଯେତେବେଳେ ତା ସହିତ ଭଲ ଚିହ୍ନା ପରିଚୟ ହେବ, ଭଲ ଦୋସ୍ତି ହେବ, ବନ୍ଧୁଭାବ ହେବ, ତାହାପରେ ଯାଇ ତୁମେ ଡାକିବ ନା ସାଙ୍ଗେ ସାଙ୍ଗେ ଡାକିଦେବ। ସେହିଭଳି ଭାବରେ ଏଇ ଯେଉଁ ମହାଭାରତର ଏଇ ଯେଉଁ ଭଗବତ ଗୀତା ତା ଦେହରେ ଗୋଟିଏ ଅଂଶ, ତେଣୁ ଇଏ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କୁହାଯାଇଛି। ତେଣୁ ସେଠି ଭଗବାନ ତାଙ୍କ ଘର କଥା କାହିଁ କହିବେ। ତେଣୁ ଇଏ ଯେଉଁ ମହାଭାରତ ରଚନା କଲେ ବ୍ୟାସଦେବ ସେମାନଙ୍କ ପାଇଁ ରଚନା କଲେ ଯେଉଁମାନେ ଙ୍କର ବେଦ ପଢ଼ିବାର ଅଧିକାର ନାହିଁ। ତେଣୁ ମହାଭାରତରେ ଆମେ ବର୍ଣ୍ଣନା କରାଯାଇଛି, ମହାଭାରତରେ ଯେତେବେଳେ ବ୍ୟାସଦେବ ରଚନା କରୁଥିଲେ ମହାଭାରତ, ସେତେବେଳେ ସେ ଚିନ୍ତା କଲେ ସମସ୍ତ ସାର ବେଦର ସାର ରହିଛି, ତାକୁ ବର୍ଣ୍ଣନା କରିବେ ଷ୍ଟୋରି ଆକାରରେ, ଗଳ୍ପ ଆକାରରେ। ତେଣୁ ସିଏ ବିରାଟ ଗ୍ରନ୍ଥ ହେବ, ତେଣୁ ସିଏ ନିଜେ ଚିନ୍ତା କରିବେ, ନିଜେ ଲେଖିବେ, ଏସବୁ ସୁବିଧା ହେବନି। ତେଣୁ ଜଣେ କିଏ ମାନେ ସ୍ପିଡ୍ ରାଇଟିଂ କରିପାରିବ, କିଏ ଲେଖିପାରିବ, ସେ ଯେଉଁ ଡିକ୍ଟେସନ୍ ଦେବେ କିଏ ଲେଖିପାରିବ, ଏ ବିଷୟରେ ଚିନ୍ତା କରୁଥିଲା ବେଳେ ଗଣେଶଙ୍କୁ ପ୍ରାର୍ଥନା କଲେ। ଗଣେଶଙ୍କୁ ପ୍ରାର୍ଥନା ଯେତେବେଳେ କଲେ, ଗଣେଶ ସେ ରାଜି ହେଲେ, କିନ୍ତୁ ଗୋଟିଏ ସର୍ତ୍ତରେ ରାଜି ହେଲେ। କ'ଣ ନା, ମୁଁ ଯେଉଁ ରଚନା କରିବି, ଲେଖିବି, ଯାହା ଆପଣ ଡାକିବି ଲେଖିବି, କିନ୍ତୁ ମୋର ଲେଖନୀ ଯଦି ବନ୍ଦ ନ ହେବ, ଯଦି ଲେଖନୀ ବନ୍ଦ ହେବ ତାହେଲେ ମୁଁ ଆଉ କିଛି ଆଉ ଲେଖିବି ନାହିଁ, ଏ ସର୍ତ୍ତ କରିଦେଲେ। ବ୍ୟାସଦେବ କହିଲେ ଠିକ୍ ଅଛି, ଆପଣ ଯଦି ଲେଖିବେ କି ଚିନ୍ତା କରି ଲେଖିବେ, ମୁଁ କ'ଣ କହୁଛି ଚିନ୍ତା କରି ବୁଝିକି ଲେଖିବେ। ତେଣୁ କୁହାଯାଏ ମହାଭାରତରେ ରଚନା କଲେ କେତୋଟି କୁଟ ରଚନା ହେଉଛି, ମାନେ କୁଟମାନେ ତାକୁ ବୁଝିବା ଏତେ ସହଜ ନୁହଁ। ବ୍ୟାସକୁଟ ତାକୁ କୁହାଯାଏ, ତା'ର ଅର୍ଥ କ'ଣ ବୁଝିବା ପାଇଁ ଗଣେଶଙ୍କୁ ସମୟ ଲାଗିଗଲା। ତେଣୁ ବ୍ୟାସଦେବ ତା ଭିତରେ ସବୁ ପୁଣି ଅନ୍ୟ ସବୁ ଶ୍ଳୋକ ସବୁ ରଚନା କଲେ, ମନରେ ଚିନ୍ତା କରି ଲାଗିଲେ। 18,800 ବ୍ୟାସକୁଟ ଅଛି ବୋଲି କୁହାଯାଏ, 18,800 ଶ୍ଳୋକ ରହିଛି, ତାକୁ ବ୍ୟାସକୁଟ, ତାକୁ ଅର୍ଥ ବୁଝିବା ଏତେ ସହଜ ନୁହଁ। ତେଣୁ ଯେତେବେଳେ ରଚନା କରିଥିଲେ 60,00,000 ଶ୍ଳୋକ ଲେଖିଦେଲେ, 60,00,000। ଦେବତାମାନେ ପ୍ରାର୍ଥନା କଲେ, ପ୍ରଭୁ ଖାଲି ସବୁ ମାନସମାନ ଦେବେ, ଆମକୁ କିଛି ଦିଅନ୍ତୁ, ତେଣୁ ତାଙ୍କୁ ଅଧା ଦେଇଦେଲେ, 30,00,000 ଶ୍ଳୋକ ତାଙ୍କୁ ଦିଆ ହେଇଗଲା। ତାପରେ ପିତୃଲୋକମାନେ ଆସିଲେ, ପିତୃଣା ମର୍ଯ୍ୟମା ଚାଷୀ, ପିତୃଲୋକରେ ପିତାମାତାମାନେ ଯେଉଁ ଯାଉଛନ୍ତି, ସେ ସେଇ ଲୋକକୁ ଯାଉଛନ୍ତି ପିତୃଲୋକକୁ, ତାଙ୍କର ମୁଖ୍ୟ ହେଉଛନ୍ତି ଅର୍ଜମା। ଯେତେବେଳେ ଯମରାଜ ଅଭିଶାପଗ୍ରସ୍ତ ହେଲେ ମଣ୍ଡିବମାନଙ୍କ ଠାରୁ, ସେତେବେଳେ ସେ ଅର୍ଜମା ଥିଲେ, ଯମରାଜ ହୋଇକି ରହିଥିଲେ। ତେଣୁ ପିତୃଲୋକର ଯେଉଁମାନେ ଆସିଲେ, ସେମାନେ ପ୍ରାର୍ଥନା କଲେ ବ୍ୟାସଦେବଙ୍କୁ, ତାଙ୍କୁ 15,00,000 ଶ୍ଳୋକ ଦିଆ ହେଇଗଲା। ତାପରେ ଗନ୍ଧର୍ବମାନେ ଆସିଲେ, ସେ ମଧ୍ୟ ପ୍ରାର୍ଥନା କଲେ ବ୍ୟାସଦେବଙ୍କୁ, ଆମକୁ କିଛି ଭାଗବତ ଶ୍ଳୋକ, ତାଙ୍କୁ 14,00,000 ଶ୍ଳୋକ ଦିଆ ହେଇଗଲା। ତେଣୁ ଆଉ 1,00,000 ଶ୍ଳୋକ ଯେଉଁ ରହିଲା, ସେ ମାନବ ଜାତିମାନଙ୍କ ପାଇଁ ରହିଲା 1,00,000 ଶ୍ଳୋକ। ତେଣୁ ଏଥିରେ 18 ପର୍ବ ରହିଛନ୍ତି, ମହାଭାରତରେ 18 ପର୍ବ ରହିଛନ୍ତି। ସେଇ 18 ପର୍ବ ଭିତରୁ ଗୋଟେ ପର୍ବ ହେଉଛି ଭୀଷ୍ମ ପର୍ବ। ଭୀଷ୍ମ ପର୍ବ କ'ଣ, ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା, ମହାଭାରତ ଯୁଦ୍ଧରେ ଭୀଷ୍ମଦେବ କୌରବମାନଙ୍କ ପକ୍ଷରୁ ସେନାପତି ଥିଲେ। ସେ ଯେଉଁ ମହାଭାରତ ଯୁଦ୍ଧ 18 ଧରି ଚାଲିଥିଲା, ଭୀଷ୍ମଦେବ 10 ଧରି ସେନାପତି ହୋଇକି ରହିଥିଲେ, ତେଣୁ ସେଇଟାକୁ ଭୀଷ୍ମ ପର୍ବରେ ବର୍ଣ୍ଣନା କରାଯାଇଛି, ଭୀଷ୍ମ ପର୍ବ। ତେଣୁ ଏଇ ଭୀଷ୍ମ ପର୍ବରେ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଗଲା, ସେହି ସମୟରେ ଯୁଦ୍ଧ ପାଇଁ ସବୁ ପ୍ରସ୍ତୁତି ହୋଇଗଲା, ସେମିତି କିଏ କେଉଁ ବିଭାଗରେ ଯୋଗ ଦେବେ, ପାଣ୍ଡବ ବିଭାଗ, ପାଣ୍ଡବମାନଙ୍କ ପାଖରେ କିଏ ରହିବ, କିଏ କୌରବମାନଙ୍କ ପାଖରେ ରହିବ, ସେମାନେ ସବୁ ସୈନ୍ୟମାନେ ସବୁ ସ୍ଥିର କରି ବିଭିନ୍ନ ରାଜାମାନେ ସବୁ ବିଭିନ୍ନ ତାଙ୍କର ସାହାଯ୍ୟ ପ୍ରଦାନ କରିବା ପାଇଁ ସ୍ଥିର କରିଦେଲେ। ତେଣୁ ଯେତେବେଳେ ପାଣ୍ଡବମାନଙ୍କ ପାଖରେ କୌରବମାନଙ୍କ ପାଖରେ ଯୁଦ୍ଧ କରିବା ପାଇଁ ଶଙ୍ଖନାଦ କରାହେଇଗଲା, ସେଇଠୁ ଭଗବତ ଗୀତା ଆରମ୍ଭ ହୋଇଛନ୍ତି। ଶଙ୍ଖନାଦ ହୋଇଗଲା, ତାପରେ ଅର୍ଜୁନ भगवान को कहिबे तेनोर उभर मध्य रतन स्थापन उचित तेणु ये जो भगवत गीता अठर टी अध्याय रही भीष्म पर्वर 25 अध्याय 42 अध्याय ये 18 अध्याय भगवत गीता कह जाए तेणु ये जो 18 टी अध्याय रही आचार्य मैंने कहते तीन भाग विभक्त कर प्रथम 6 अध्याय को कर्म षटक कहलाएर जो 6 अध्याय 7 रु 12 आपको भक्ति षटक कहलाए तापर जो 6 अध्याय रही 13-18 ये 6 अध्याय को ज्ञान षटक कहलाए तेणु ये जो मझी जो 7-12 ये हूँ बहुत गुरुत्वपूर्ण ये हूँ भक्ति भक्ति जोग विषय वर्णना कले 6 अध्याय जहाँ हूँ सब विषय ज्ञान भगवान प्रदान करगवदार तेणु ये 6 अध्याय ध्यान विषय कहते केमी ध्यान करदिओ ध्यान हूँ सत्य युगर उपाय ध्यान करने सत्य युगर ध्यान करा द्वितीय ध्याय विष्णु तेणु ये भाव में 6 अध्याय ध्यान विषय कहते ये श्लोक कौन भगवान जे जन जत गोटे एकांत स्थान को जा पवित्र स्थान को जा गोटे उपयुक्त आसन या नीच मान बहुत तड़ुआ हो नुआ हो नाथ नाथ चीतम नाथ नीचम चैलोजन कुशोत्तरम गोटे कौन मृग चर्म पड़ थे आसन कुशासन कुशत पड़ थ से बसवे से योगी एकाकी जीवे एकाकी बस ध्यान तेणु आजिकल जो आम सर मान सब योग कर भगवदगीतार पद्धति अनुसार से उपयुक्त योग नुह योग जो मैंने एकुटिया जीवे एकुटिया जा एकांत स्थान जा बसिक समकाय सूर्य ग्रीवा सामान भाव में सीधा सड़क भाव बस संप्रक्ष नासिका ग्रंथ नासिकार प्रभाव को देखिए आखि पूरा बंद हो ना कि आखि पूरा खोला हम ना ये भाव अवस्था जो ध्यान करेंगे भगवान को ध्यान करेंगे तेणु से कथा कह से ध्यान जन जो सिद्धि लाभ करते प्रशांत मनुष्य किए ना मन मन सब अशांत रही चंचलंगी मन कृष्ण अर्जुन कहे से कथा मनटा को निग्रह करवा मन को नियंत्रण करवा बहुत कष्ट ये मन में अच्छे मन जा कौट लग उठला गोटे सेकेंड्रे मन कड़े कड़े मारे मन मन हूँ भगवान विभूति भगवदगीत भगवान कहे इंद्रियाण मनस्थास्मी आम जो इंद्रिय सब रही पांचटी कर्मेन्द्रिय पांचटी ज्ञानेन्द्रिय रही मन को मत गोटे इंद्रिय भी कहुच्छे तेणु ये इंद्रिय मान भर मन हूँ भगवान गोटे विभूति बागवत वर्णना कर भौतिक जग सृष्टि हो मनटा सत्वगुण सृष्टि होत्वगुण से भौतिक जगत में तीनोट गुण कार्य रही सत्व रजतम तेणु मनटा जो सृष्टि होत्वगुण सृष्टि तेणु मनटा बहुत गुरुत्वपूर्ण समस्त शास्त्र में देखा ये मनटी हूँ मन उपर बहुत गुरुत्व प्रदान कर तेणु ये मनटा को जब आम नियंत्रण करदे पारा तो जीवन सार्थक हो मन को नियंत्रण कराया सहज नुह तेणु मन भगवदगीतार श्रेष्ठतारे पूर्व वर्णना कर भगवान कहते मनटा हूँ आम बंधु पे मनटा हूँ आम शत्रु तेणु आम भक्त सिद्धांत सरस्वती ठाकुर कहती से मन को सका उठिले 100 जोता बाहर रात शहे झाड़ू बाहर दब तेणु मन को केवल विश्वास कर मन को सब माइंड इज ए ब्याड मास्टर बट इज ए गुड सर्वेंट रूपा धन कहते ମନଟା ଗୋଟେ ଖରାପ ମାଲିକ, କିନ୍ତୁ ବହୁତ ସୁନ୍ଦର ସେବକ ହୋଇପାରିବ, ସେ ଚାକର ହୋଇପାରିବ ମନଟା। ମନଟା ଯଦି ଆମ ବସିବସରେ ରହିଲା ତାହେଲେ ସେ ମନଟା ତାର ବନ୍ଧୁ ହିସାବରେ କାର୍ଯ୍ୟ କରିବ। ବନ୍ଧୁରାତ୍ମା ସମସ୍ତସ୍ୟ ଜେନା କହିବା ଆତ୍ମନାଜିତ ଅନାତ୍ମନସ୍ତୁ ସତ୍ୟତି ବର୍ତ୍ତିତା ନେଇବ ଶତ୍ରୁବତ। ମନଟା ଯଦି ଆମ ନିୟନ୍ତ୍ରଣରେ ରହିଲା ତାହେଲେ ସେ ଆମର ବନ୍ଧୁ, ଆମକୁ ଭଗବାନ ପାଖରେ ପହଞ୍ଚାଇ ଦେବ। ମନ ଏବ ମନୁଷ୍ୟାଣ କାରଣ ବନ୍ଧ ମୁଖ୍ୟ ଦୋଷ। ମନଟା ଆମର ମୁକ୍ତି କରିଦେବ, ପୁଣି ଆମକୁ ବନ୍ଧନ କରାଇଦେବ। ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଅନ୍ତିମରେ ଭଗବାନ କହିବେ ମନମନା ଭବ। ଏ ଦୁଇଥର ଶ୍ଳୋକଟି କହିଛନ୍ତି, ମନରେ ମୋତେ ଚିନ୍ତା କର। ମନ କିଛି ନା କିଛି ଚିନ୍ତା କରିବ, ମନଟାକୁ ଖାଲି ରହିପାରିବ ନାହିଁ। ନହିଁ କଶ୍ୟ କ୍ଷଣ ମତି ଯାହାକୁ ତିଷ୍ଠତେ କର୍ମକୁ, ଗୋଟିଏ କ୍ଷଣ ମଧ୍ୟ ଜଣେ ଆମେ ବିନା କର୍ମରେ ରହିପାରିବା ନାହିଁ। ମନ କ'ଣ ନା କ'ଣ ଚିନ୍ତା କରୁଥିବ, କିନ୍ତୁ ମନଟାକୁ ସବୁବେଳେ ଭଗବାନ ପାଦପଦ୍ମରେ ରଖିବାକୁ ପଡ଼ିବ, ଇଏ ହେଉଛି ଅଭ୍ୟାସ। ସେଇଥିପାଇଁ ମହାମନ୍ତ୍ର ଜପ କରାଯାଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇ ଯେଉଁ ମହାମନ୍ତ୍ର ପ୍ରାର୍ଥନା କରାଯାଉଛି, ଇଏ ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି। ମହାମନ୍ତ୍ରର ଅନେକ ଅର୍ଥ ରହିଛି, ରୋଗନାରଦ କହନ୍ତି ଏ ମୁଖ୍ୟ ଅର୍ଥ ହେଉଛି ଏହିଭଳି ଭାବରେ ମହାମନ୍ତ୍ର ଆମେ ଜପ କରିବା। ହରେ ହରେ କହିଲେ ଭଗବାନଙ୍କର ଶକ୍ତି, ରାଧାରାଣୀ ଭଗବାନ ହେଉଛନ୍ତି ହରି, ତାଙ୍କର ଶକ୍ତି ହେଉଛନ୍ତି ହରା। ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି, ହରେ ରାଧାରାଣୀଙ୍କୁ ପ୍ରାର୍ଥନା କରାଯାଉଛି, ହେ ରାଧାରାଣୀ ମୋତେ କୃପା କରି ଭଗବାନଙ୍କ ସେବାରେ ଲଗାନ୍ତୁ, କୃଷ୍ଣ ରାମ ଏମାନଙ୍କ ସେବାରେ ମୋତେ ଲଗାନ୍ତୁ, ଏଇଭଳି ପ୍ରାର୍ଥନା କରି ମହାମନ୍ତ୍ରର ହେଉଛି ଏଇ ଭାବରେ ଜଣେ ମନ୍ତ୍ର ଜପ କରିବେ। ତେଣୁ ଏଇ ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ଏ ମନକୁ ନିୟନ୍ତ୍ରଣ କରିବା। ମନଟା ଚାଲିଯାଉଛି କୁଆଡ଼େ କୁଆଡ଼େ ଚାଲିଯାଉଛି, ତେଣୁ ସେଇ ମନକୁ ଯେତେବେଳେ ଆମେ ନିୟନ୍ତ୍ରଣ କରିପାରିବା ପ୍ରଶାନ୍ତ ହେଇଯିବ। ପ୍ରଶାନ୍ତ ମନସକ ହେଇନ ପ୍ରଶାନ୍ତ, ଏ ପ୍ରଶାନ୍ତ ହେବାଟା ଏତେ ସହଜ ଜିନିଷ ନୁହଁ। ପ୍ରଶାନ୍ତ ମନଟାକୁ ଶାନ୍ତ କରିବା, ପ୍ରଶାନ୍ତ ହେବାଟା ଏତେ ସହଜ ନୁହଁ। ଯେଉଁ ଅନ୍ୟ ମାର୍ଗ ସବୁ ରହିଛି ସେ ଚିନ୍ତାଙ୍କୁ ବର୍ଣ୍ଣନା କରାଯାଇଛି, ଯେ ଭକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୈବ ଶାନ୍ତ। ସାଧାରଣତଃ ଯେଉଁ ରହିଛି ଭଗବାନ ପ୍ରାପ୍ତ ହେବାର ବିଭିନ୍ନ ମାର୍ଗ ସବୁ ରହିଛି, କର୍ମ ମାର୍ଗ, ଜ୍ଞାନ ମାର୍ଗ, ଆଉ ଗୋଟେ ହେଉଛି ଅଷ୍ଟାଙ୍ଗ ଯୋଗ ମାର୍ଗ, ଆଉ ଗୋଟେ ହେଉଛି ଭକ୍ତି ମାର୍ଗ। ତେଣୁ ଏ ଯେଉଁ କର୍ମ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି ସେମାନେ ଉନ୍ନତ ଲୋକକୁ ଉନ୍ନୀତ ହୁଅନ୍ତି। ପୃଥିବୀରେ ଅଛନ୍ତି, ପୃଥିବୀ ଉପରେ ଭୂବ ଲୋକ ରହିଛି, ତା'ପରେ ସ୍ୱର୍ଗ ଲୋକ ରହିଛି, ତା'ପରେ ସ୍ୱର୍ଗ, ତା'ପରେ ଭୂଭୁବ ସ୍ୱର୍ଗ, ତା'ପରେ ଜନଲୋକ ତପଲୋକ, ଆଉ ଗୋଟେ କ'ଣ ରହିଲା, ତା'ପରେ ସତ୍ୟଲୋକ। ତେଣୁ ଏଇ ଭାବରେ ସାତଟି ଲୋକ ଏ ପୃଥିବୀ ଉପରେ ସାତଟି ଛଅଟି ଲୋକ ରହିଛି, ମହତ୍ ଲୋକ ବୋଧେ ନା କ'ଣ ମନେ ପଡ଼ୁନି। ତେଣୁ ଏଇଭଳି ଭାବରେ ଆମେ ଏଇ କର୍ମକାଣ୍ଡ ଧାରାରେ ଯେଉଁମାନେ ଅଗ୍ରସର ହୁଅନ୍ତି ସେମାନେ ଉନ୍ନତ ଲୋକକୁ ଗଲେ ସେଠି ବହୁତ ପ୍ରକାର ଉପଭୋଗ ରହିଛି, ଆମେ ଭୁକ୍ତି ବୋଲି କୁହାଯାଏ, ଭୋଗ କରିବେ। ଯେତେ ଉନ୍ନତ ଲୋକକୁ ଯିବେ ସେତେ ଶହେ ଗୁଣ ଲେଖା ଅଧିକ ଭୋଗ ରହିଛି। ତେଣୁ ଯେତେ ଇଏ ଯେଉଁ ଭୋଗ କରିଲେ ମଧ୍ୟ, ଯେତେ ଭୋଗ କଲେ ମଧ୍ୟ ଜଣେ ମନ କେବେ ତୃପ୍ତ ହୋଇପାରିବ ନାହିଁ, ଶାନ୍ତ ହୋଇପାରିବ ନାହିଁ। ଭକ୍ତି ତାକୁ କୁହାଯାଏ, ଭକ୍ତି ଭୋଗ କରିବା ପାଇଁ ସେମାନେ ଚାହାନ୍ତି, କର୍ମ ମାର୍ଗରେ ସେମାନେ ଯେଉଁ ଅଗ୍ରସର ହୁଅନ୍ତି କେମିତି ଭୋଗ କରିବେ। ତେଣୁ ଏ କର୍ମ ମାର୍ଗରେ ଜଣେ ଯେତେବେଳେ ଭୋଗ କରିକରି କେବେ ତୃପ୍ତି ହୋଇପାରିବ ନାହିଁ ସେତେବେଳେ ସେ ଚିନ୍ତା କରିବ ଜ୍ଞାନ ମାର୍ଗକୁ ଆସିବା ପାଇଁ। ସେଥିପାଇଁ ଭଗବଦ୍ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ, ସର୍ବକର୍ମା ଫଳ ପାଠ ଜ୍ଞାନ ପରିସମାପ୍ୟତେ,
ସମସ୍ତ କର୍ମକାଣ୍ଡ ମାର୍ଗରେ ଯେତେବେଳେ ଜଣେ ଯାଇ ଅନ୍ତିମ ସ୍ତରକୁ ପହଞ୍ଚିବ ସେତେବେଳେ ସେ ଯେତେବେଳେ ଶାନ୍ତି ପ୍ରାପ୍ତ ହୋଇପାରିବ ନାହିଁ, ସେତେବେଳେ ସେ ଜ୍ଞାନ ମାର୍ଗକୁ ଆସିବ। ସର୍ବକର୍ମ ଖେଳ ପାଠ ଜ୍ଞାନ ପରିସମାପତେ, ତେଣୁ ଜ୍ଞାନ ମାର୍ଗରେ ମଧ୍ୟ ଜଣେ ଗୋଟେ ଅଗ୍ରସର ହେଉଛି, ତାର ମଧ୍ୟ ଗୋଟେ କାମନା ରହୁଛି, ମନରେ ଗୋଟେ କାମନାଟା ରହୁଛି, କ'ଣ ନା ମୁକ୍ତି ପ୍ରାପ୍ତ ହେବ। ତେଣୁ ଇଏ ଜ୍ଞାନ ମାର୍ଗରେ ଏ ମୁକ୍ତି ପ୍ରାପ୍ତ ହେବା ପାଇଁ ଜଣେ ଚାହୁଁଛି, ସେ ଶାନ୍ତ ହୋଇପାରିବ ନାହିଁ। ତେଣୁ ଏଇଭଳି ଭାବରେ ଜ୍ଞାନ ମାର୍ଗରେ ଜଣେ ଯେତେବେଳେ ଉନ୍ନତି କରି ଭଗବାନଙ୍କ ସହିତ ଏକ ହେଇଯିବା ପାଇଁ ଚାହିଁବେ, ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହିଁବେ, ସାଧୁଜ ମୁକ୍ତି ତ କୁହାଯାଏ, ବିଭିନ୍ନ ପ୍ରକାର ମୁକ୍ତି ରହିଛି। ସାଧାରଣତଃ ଜ୍ଞାନୀମାନେ ସାଧୁଜ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତି, ଭଗବାନଙ୍କ ସହିତ ମିଶି ଏକ ହେଇଯିବା ପାଇଁ ଚେଷ୍ଟା କରନ୍ତି, ସାଧୁଜ ମୁକ୍ତି ବୋଲି କୁହାଯାଏ। ତେଣୁ ସେମାନେ ମଧ୍ୟ ଯଦିଓ ସାଧୁଜ ମୁକ୍ତି ପାଆନ୍ତି ବା ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେଠି ମଧ୍ୟ ତାଙ୍କର ପତନ ହୋଇଯାଏ, କାହିଁକି ନା ସେମାନେ ମନ ତାଙ୍କର ଶାନ୍ତ ହୋଇପାରେ ନାହିଁ। ତେଣୁ ଏଇଭଳି ଭାବରେ ଜ୍ଞାନ ମାର୍ଗ ରଖିଶ୍ର ହୋଇ ଜଣେ ଯେତେବେଳେ ପ୍ରକୃତି ଶାନ୍ତି ପ୍ରାପ୍ତ ହୋଇପାରନ୍ତି ନାହିଁ, ଅଷ୍ଟାଙ୍ଗ ଯୋଗ ପାଇଁ ଚେଷ୍ଟା କରନ୍ତି। ଅଷ୍ଟାଙ୍ଗ ଯୋଗରେ ବିଭିନ୍ନ ପ୍ରକାର ସିଦ୍ଧି ରହିଛି, ଯୋଗ ସିଦ୍ଧି ରହିଛି, ହଣିମା ଲଘିମା ପ୍ରାପ୍ତି ଏଭଳି ଯାହା ଚାହିଁବେ ତାହା ପାଇଯିବେ, ଏ ବିଭିନ୍ନ ପ୍ରକାର ସିଦ୍ଧି ରହିଛି। କିନ୍ତୁ ସେ ସିଦ୍ଧିମାନେ ମଧ୍ୟ ଯେତେ ସିଦ୍ଧି ପ୍ରାପ୍ତ ହେଲେ ମଧ୍ୟ ମନ କେବଳ ପୂର୍ଣ୍ଣ ଶାନ୍ତ ହୋଇପାରିବ ନାହିଁ। ସେଇଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଲି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଜଣେ ଭକ୍ତି ମାର୍ଗରେ ଆସିବ, ଭଗବାନଙ୍କ ଭକ୍ତ ହେବ, କୃଷ୍ଣଙ୍କର ଭକ୍ତ ହେବ, ସେତେବେଳେ ତା'ର ଆଉ କୌଣସି କାମନା ରହିବ ନାହିଁ, ତେଣୁ ସେତେବେଳେ ସେ ଶାନ୍ତ ହୋଇପାରିବ, କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ। ତେଣୁ ସେଇ ସ୍ତର ଜଣେ ପ୍ରାପ୍ତ ହେଲେ ପ୍ରଶାନ୍ତ ମନସ ହିଁ ଇଏ ନ ମନ ଯେତେବେଳେ ପ୍ରଶାନ୍ତ ହୋଇଯିବ, ଯୋଗୀ ନ ସୁଖମ ଉତ୍ତମ, ସିଏ ଯୋଗୀ ଭଗବାନ ସହିତ ଯୁକ୍ତ ହେଇ ସେ ଯୋଗୀ ସୁଖମ ଉତ୍ତମ ସର୍ବୋତ୍ତମ ସୁଖ ପ୍ରାପ୍ତ ହେବ। ସର୍ବୋତ୍ତମ ସୁଖ ଯେତେ ସୁଖ ରହିଛି ସବୁ ସୁଖଠାରୁ ଶ୍ରେଷ୍ଠ ସୁଖ ହେଉଛି ଏଇ ଭଗବାନଙ୍କ ସହିତ ଭଗବାନଙ୍କ ଭକ୍ତ ହେଲେ ଶ୍ରେଷ୍ଠ ସୁଖ ସୁଖମ ଉତ୍ତମ ଶ୍ରେଷ୍ଠ ସୁଖ ସେ ପ୍ରାପ୍ତ ହେବ। ଏ ସୁଖ ଏଭଳି ଯେମିତି ଆମର ଚୈତନ୍ୟ ଚରିତ୍ରାମୃତରେ ଭଗବାନ ଚୈତନ୍ୟ ଶିକ୍ଷାଷ୍ଟମରେ ମହାପୁରୁଷ କଥା କହିଛନ୍ତି, ସେ ସୁଖ କିଭଳି ନା ଆନନ୍ଦାନୁଭୂତି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାନନ୍ଦ ସ୍ୱାଧନମ ସର୍ବାତ୍ମସ୍ନ ପରମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ଯେ ସୁଖ ସେ ସୁଖ ଲିମିଟେଡ଼ ନୁହଁ, ଯେଉଁ ସୁଖ ଲିମିଟେଡ଼ ସେଇଟା ହେଉଛି ଭୌତିକ ଆଦ୍ୟନ୍ତ ମତେ କୌନ୍ତେ ନଦେଶୀ ରମତେ ବୁଦ୍ଧ। ସାଧାରଣତଃ ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଭାଗବତ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏ କଥା ବିଦୁର ମୈତ୍ରଙ୍କୁ କହୁଛନ୍ତି, ସୁଖାୟ କର୍ମାଣି କରୋତି ଲୋକେ ନ ଦେଇ ସୁଖମ ବା ଅନ୍ୟ ଉପାୟ ମଙ୍ଗବା ବିନ୍ଦେନ୍ତେ ବୁହ ତତେବ ଦୁଃଖମ ଜଗତ୍ର ଯୁକ୍ତଂ ଭଗବାନ ବଧେନ। ଆମେ କାହାକୁ ଦେଖିବା ନାହିଁ, ବୁର୍ଲା ସହରରେ ହଉ, ସମ୍ବଲପୁର ସହରରେ ହଉ, ସାରା ଓଡ଼ିଶାରେ ହଉ, ସାରା ଭାରତରେ ହଉ, ସାରା ପୃଥିବୀରେ ହଉ, ଏମିତି କେଉଁ ବ୍ୟକ୍ତିକୁ ଦେଖିବା ନାହିଁ ଯେ ଦୁଃଖ ପାଇବା ଚେଷ୍ଟା କରୁଛି। ସମସ୍ତେ ସୁଖାୟ କର୍ମାଣି କରନ୍ତି ଲୋକେ, ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି ସୁଖ ପାଇବା ପାଇଁ, କିନ୍ତୁ ନ ଦେଇ ସୁଖମ ବା ଅନ୍ୟ ଉପାୟ ବା, କିନ୍ତୁ ପ୍ରକୃତରେ ସେମାନେ ସୁଖ ପ୍ରାପ୍ତ ହୋଇପାରୁନାହାନ୍ତି ବା ଦୁଃଖରୁ ମୁକ୍ତ ହୋଇପାରୁନାହାନ୍ତି। ଅନ୍ୟପକ୍ଷରେ ବିନ୍ଦିତ ଭୂୟ ତଥେବ ଦୁଃଖମ, ସୁଖ ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ ଦୁଃଖ ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ଜଗତ୍ର ଯୁକ୍ତଂ ଭଗବାନ ବଧେନ, ତେଣୁ ବିଦୁର ମୈତ୍ରଙ୍କୁ ଏକଥା କହୁଛନ୍ତି। ତେଣୁ ଆମେ କ'ଣ କଲେ ପ୍ରକୃତି ସୁଖ ପ୍ରାପ୍ତ ହୋଇପାରିବା? ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତ ବନ୍ତ କୌନ୍ତେୟ ନଅନ୍ତେ ସୁରଗତେ ବୁଦ୍ଧ। ଭୌତିକ ଜଗତରେ ସମସ୍ତେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଏ ଇନ୍ଦ୍ରିୟରୁ ସୁଖ ପାଇବା ପାଇଁ ଚାହୁଁଛନ୍ତି। ସଂସ୍ପର୍ଶତା ଭୋଗା ସ୍ପର୍ଶ ଭୋଗ ଯେଉଁ ରହିଛି ଭୌତିକ ଜଗତରେ ପାଞ୍ଚ ପ୍ରକାର ସୁଖ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ, ପାଞ୍ଚ ପ୍ରକାର ସୁଖ ରହିଛି। କର୍ଣ୍ଣରେ କର୍ଣ୍ଣଦ୍ୱାରା ଶ୍ରବଣ କରି ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏଇ ଗୋଟେ ସଂସ୍ପର୍ଶତା ଭୋଗ କୁହାଯାଉଛି। ଏବଂ ସେହିଭଳି ଭାବରେ ଚକ୍ଷୁରେ ଦର୍ଶନ କରି ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ନାସିକାରେ ଆଗ୍ରହଣ କରି ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏଇଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସବୁ ରହିଛି, ଜିଭାରେ ରସନା ଟେଷ୍ଟ କରି ରସ ପ୍ରାପ୍ତ ହୋଇ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇ ଯେଉଁ ସୁଖ ଭଗବାନ କହିଲେ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ, ଯେହି ସଂସ୍ପର୍ଶତା ଭୋଗ ଦୁଃଖ ଜଣେ ବୋଧେ, ଜଣେ ବହୁତ କଷ୍ଟ କରି କିଛି ସୁଖ ପ୍ରାପ୍ତ ହେଉଛି, ଏବଂ ଯଦି ବା କିଛି ଜଣେ ସୁଖ ପ୍ରାପ୍ତ ହେଉଛି ଆଦ୍ୟନ୍ତ କୌନ୍ତେୟା, ଯେଉଁ ସୁଖର ଆଦି ଅଛି ତାର ମଧ୍ୟ ଅନ୍ତ ଅଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ନତେଇଛୁ ରମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେହି ସୁଖ ପାଇବା ପାଇଁ ଚେଷ୍ଟା କରନ୍ତି ନାହିଁ। ତେଣୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ସେମାନେ ଭଗବାନଙ୍କର ସେବାରେ ନିଯୁକ୍ତ ହୋଇ ସେ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି, ଅନଲିମିଟେଡ୍ ଆନନ୍ଦ ଶେଷ ହେବ ନାହିଁ, ଆନନ୍ଦ ବଢ଼ି ବଢ଼ିକା ଯିବ। ତେଣୁ ଏଇଟା କୁହାଯାଇଛି, ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦେ ଚିଦାତ୍ମନୀ ଇତି ରାମ ପଦନାଶୁ ପରମବ୍ରହ୍ମ ଅଭିଧୀୟତେ। ରାମ ଶବ୍ଦର ଅର୍ଥ ହେଉଛି ଏଇଟା ଆନନ୍ଦ, ପରମବ୍ରହ୍ମ ଭଗବାନ ରାମ। ରମନ୍ତେ ଯୋଗିନୋ ଅନନ୍ତେ, ଭଗବାନ ଯେଉଁମାନେ ଭକ୍ତ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ହେଉଛି ଅନନ୍ତ ଆନନ୍ଦ, ଶେଷ ହେବ ନାହିଁ ଆନନ୍ଦ। ରମନ୍ତେ ଯୋଗିନ ଅନନ୍ତେ ସତ୍ୟାନନ୍ଦେ ଚିଦାତ୍ମନି, ଚିଦାତ୍ମନି ପରମାର୍ଥିକ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି, ପ୍ରକୃତ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି। ଇଏ ହେଉଛି ରାମ ଶବ୍ଦର ଅର୍ଥ ହେଉଛି ଏଇଟା, ଇତି ରାମ ପରେ ନାଶ ରାମ ରାମ ଶବ୍ଦର ଅର୍ଥ ହେଉଛି ଏଇଟା, ପରମ ବ୍ରହ୍ମ ରାମ ଆନନ୍ଦ ସେମାନେ ପ୍ରାପ୍ତ ହେବେ। ରାମ ରାମ ଇତି ରାମ ଇତି ରମେ ରାମ ମନୋରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ପରାନନି, ଭଗବାନ ରାମଙ୍କର ଗୋଟିଏ ନାମ ଶିବଜୀ କହୁଛନ୍ତି ତାଙ୍କ ପତ୍ନୀଙ୍କୁ ଶିବାନୀଙ୍କୁ, ଯେ ଏ ବରାନନେ ଏ ସୁନ୍ଦର ନୟନ ନୟନ ବାଲି, ଏ ଯେଉଁ ଭଗବାନଙ୍କ ରାମଙ୍କର ନାମ ରହିଛି କେତେ ମଧୁର ସେ ନାମ, ରାମ ରାମେ କି ରମେ ରାମେ ମନୋରମେ, ରାମ ଶବ୍ଦରେ କେତେ ଆନନ୍ଦ ରହିଛି। ଏବଂ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ, ଭଗବାନ ବିଷ୍ଣୁଙ୍କର ହଜାର ନାମ ରହିଛି, ବିଷ୍ଣୁ ସହସ୍ର ନାମ ଜାଣିଛନ୍ତି କି, ବିଷ୍ଣୁ ସହସ୍ର ନାମ ବିଷ୍ଣୁଙ୍କର ହଜାର ନାମ ରହିଛି, ବିଷ୍ଣୁ ସହସ୍ର ନାମ। ତେଣୁ ଇଏ ସହସ୍ର ନାମ ଯେଉଁ ରହିଛି ଭଗବାନ ବିଷ୍ଣୁଙ୍କର ଏକ ହଜାର ନାମ ସହିତ ଭଗବାନ ରାମଙ୍କର ଗୋଟିଏ ନାମ ସମାନ ହୋଇଥାଏ, ରାମ ରାମ ଇତି ରାମ ରମେ ରାମ ମନୋରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ, ଗୋଟିଏ ରାମଙ୍କର ନାମ ନେଇଗଲେ ଯାହା ଫଳ ଜାଣିପାରିବ, ହଜାରେ ବିଷ୍ଣୁଙ୍କର ନାମ ରହିଲେ ସେହି ଫଳ ଜାଣିପ୍ରାପ୍ତ ହେବ। ପୁଣି ବର୍ଣ୍ଣନା କରାଯାଇଛି, ଭଗବାନ ରାମଙ୍କର ଗୋଟିଏ ନାମ ନେଲେ ଯେଉଁ ଫଳ ଜାଣିପ୍ରାପ୍ତ ହେବ, ତିନି ଥର ନେଲେ ବା ବିଷ୍ଣୁଙ୍କର ତିନି ହଜାର ନାମକୁ ଜାଣି ଯଦି ଗ୍ରହଣ କରି ଯେଉଁ ଫଳ ପ୍ରାପ୍ତ ହେବ, ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ନେଲେ ସେ ଫଳ ପ୍ରାପ୍ତ ହେବ। ତେଣୁ ଆମେ ଯେଉଁ ଭଗବାନଙ୍କ ନାମ ନେଉଛେ, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ ହରେ, ଜଣେ ଭକ୍ତ ହିସାବ କରିଛନ୍ତି ସେ କେତେ ଲକ୍ଷ ନାମ ନିଆଯାଉଛି, ବିଷ୍ଣୁଙ୍କର କେତେ ଲକ୍ଷ ନାମ ନିଆଯାଉଛି, ସେଇଟା ଗୋଟେ ସେୟାର କରିଥିଲି ଫେସବୁକ୍ରେ, ଥିବ କେଉଁଠି ଦେଖିଲେ ହେବ କେତେ ଲକ୍ଷ ନାମ ହେଉଛି ଭଗବାନ ବିଷ୍ଣୁଙ୍କର ନାମ, ମାମ ତ ଯେଉଁ କହୁଛେ ଷୋହଳଟି ନାମ ନେଉଛେ ଭଗବାନଙ୍କର, ବତିଶଟି ନାମ ଷୋହଳଟି ନାମ ବତିଶଟି ଅକ୍ଷର। ତେଣୁ ଏଇ ଯେଉଁ ଭଗବାନଙ୍କର ସେବାରେ ଭଗବାନ ସେ ଯୁକ୍ତରେ ଯେଉଁ ଆନନ୍ଦ, ସେ ଆନନ୍ଦ କେବେ ଶେଷ ହେବ ନାହିଁ, ଏ ଆନନ୍ଦ ବଢ଼ି ବଢ଼ିକା ଯିବ। ଆନନ୍ଦା ବୁଦ୍ଧି ବର୍ଦ୍ଧନ ବୋଲି କୁହାଯାଏ, ଆନନ୍ଦା ବୁଦ୍ଧି ବର୍ଦ୍ଧନ। ଆମର ଭୌତିକ ଜଗତରେ ଯେଉଁ ଆନନ୍ଦ ରହିଛି, ଇକୋନୋମିକ୍ସ ପଢ଼ାଯାଏ, ଏଇଟା ହେଉଛି ଡିମିନିସିଂ ମାର୍ଜିନାଲ ୟୁଟିଲିଟି। ଆଜି ଆମର ଦିଆଯାଇଥିଲା ବାଇଗଣ, ବାଇଗଣ ଖାଏ, କେତେ ଜଣ ଖାଇ ଭଲ ଲାଗିଲା, କହିଲେ ଆଗଟେ ଦିଅ ଆଗଟେ ଦିଅ ଆଗଟେ ଦିଅ, କିନ୍ତୁ ପ୍ରଥମ ଥର ବାଇଗଣ ଖାଇଲେ ଯେଉଁ ଆନନ୍ଦ ଅଛି, ସେକେଣ୍ଡ ଥର କମିଯିବ, ଥାର୍ଡ ଥର କମିଯିବ, ଫୋର୍ଥ ଥରକୁ ବାନ୍ତି ଲାଗିବ। ଏଇଟା ହେଉଛି ଡିମିନିସିଂ ମାର୍ଜିନାଲ ୟୁଟିଲିଟି, କିନ୍ତୁ ଇକୋନୋମିକ୍ସରେ ଏଇଟା ପଢ଼ାଯାଏ। କିନ୍ତୁ ଭଗବତ ସମ୍ବନ୍ଧୀୟ ଯେଉଁ ଆନନ୍ଦ ରହିଛି ସେ କମିଯାଏ ନାହିଁ, ସେଇଟା ବଡ଼ି ବଡ଼ିକା ଯିବ, ଭରଟା ତା ଭରଟା ଇନକ୍ରିଜିଂ ମାର୍ଜିନାଲ ୟୁଟିଲିଟି। ଭାଗବତର ଶ୍ଲୋକ ଅଛନ୍ତି, ବୟଂ ତୂନ ବିତୃପ୍ୟାମ ଉତ୍ତମ ଶ୍ଲୋକ ବିକ୍ରମେ ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 19 ଶ୍ଲୋକରେ ଏ କଥାଟି ସନକ ଋଷି କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ। ସେ କହୁଛନ୍ତି ସନକାଦି ଋଷିମାନେ ଏମାନେ ହଜାର ବର୍ଷ ଧରି ଯଜ୍ଞ କରିବା ପାଇଁ ବସିଥିଲେ, କଳିଯୁଗରେ ଲୋକମାନଙ୍କ ମଙ୍ଗଳ ପାଇଁ 1000 ବର୍ଷ ଧରି ଯଜ୍ଞ କରିବା ପାଇଁ ବସିଥିଲେ, କିନ୍ତୁ ସେ ଯଜ୍ଞରୁ ସେମାନେ କିଛି ବିଶେଷ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ। କିନ୍ତୁ ଯେତେବେଳେ ସୁତ ଗୋସ୍ୱାମୀ ଆସି ପହଞ୍ଚିଲେ, ସେତେବେଳେ ସୁତ ଗୋସ୍ୱାମୀ କଥା କହିବା ପାଇଁ ଆରମ୍ଭ କରୁଛନ୍ତି, ସେତେବେଳେ ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେଇ ତାଙ୍କର ଅନୁଭୂତିକୁ ସେ କହୁଛନ୍ତି। ବୟଂପୂର୍ଣ୍ଣ ବିତୃପ୍ୟାନ, ଆମେ ଯେଉଁ ଯଜ୍ଞ କଲୁ ସେଥିରେ ଆମେ ତୃପ୍ତ ଆସିଗଲା, ଆମେ ଚାହୁଁନି ଆଉ ଯଜ୍ଞ, କିନ୍ତୁ ଆପଣ ଯେଉଁ କଥା କହୁଛନ୍ତି ଏ କଥାରେ ଆମେ ତୃପ୍ତି ପ୍ରାପ୍ତ ହୋଇପାରୁନାହୁଁ। ଉତ୍ତମ ଶ୍ଲୋକ ଭଗବାନଙ୍କ କଥା ଯେଉଁ ଆପଣ କହୁଛନ୍ତି, ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ପ୍ରତି ପଦରେ ସ୍ୱାଦୁ ବଢ଼ି ବଢ଼ିକା ଯାଉଛି, ଇନକ୍ରିଜିଂ ମାର୍ଜିନାଲ ମାନେ। ଆଚାର୍ଯ୍ୟ ତାଙ୍କ ଟୀକାରେ କହୁଛନ୍ତି ସିଦ୍ଧସ୍ୱାମୀ, ଅନ୍ୟ ଆଚାର୍ଯ୍ୟ ମଧ୍ୟ କହିଛନ୍ତି କଥା, ଆମର ଯେଉଁ ଡିମିନିସିଂ ମାର୍ଜିନାଲ ୟୁଟିଲିଟି ହେଉଛି କ'ଣ ପାଇଁ ହେଉଛି, 3 କାରଣ ରହିଛି। କ'ଣ ସେସବୁ କାରଣ, ଯେ ଗୋଟେ କାରଣ ହେଉଛି କ'ଣ ନା, ଉଦର ଭରଣୀ ନେବା, ଉଦର ଭରଣ ହୋଇଗଲେ କ'ଣ ହବ, ଆମେ ଖାଇଦେଲେ ପେଟ ପୁରିଗଲେ ଆମେ ଇଚ୍ଛା ହେବ ଖାଇବା ପାଇଁ, ଇଚ୍ଛା ହେବନି, ତେଣୁ ସେଇଠି ଡିମିନିସିଂ ମାର୍ଜିନାଲ ୟୁଟିଲିଟି ଆସୁଛନ୍ତି, ଏ ଗୋଟେ କାରଣ। ଦ୍ୱିତୀୟ କାରଣ କ'ଣ ନା, ରସ ଅଜ୍ଞାନ, ରସ ବିଷୟରେ ତାଙ୍କର ଜ୍ଞାନ ନାହିଁ ତେଣୁ ସେ ଚାହିଁବେ ନାହିଁ, ରସ ଅଜ୍ଞାନ ବୋଲି କୁହାଯାଏ। ଆଉ ଗୋଟେ କାରଣ ହେଉଛି ଯେ ସ୍ୱାଦୁ ଅଭାବ, ବା ଯଦି ଜଣଙ୍କ ଜ୍ୱର ଫର ହେଇଯାଇଛି ତାକୁ ଭଲ ଲାଗିବନି, କିଛି ସ୍ୱାଦୁ ଆସିବନି ତା'ର, ତେଣୁ ସେ ଚାହିଁବ ନାହିଁ, ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ। ଏଇ 3 କାରଣ ହେଉଛି ଡିମିନିସିଂ ମାର୍ଜିନାଲ ୟୁଟିଲିଟି ହେବାର। କିନ୍ତୁ ଇଏ ଯେଉଁ ଭଗବତ ସମ୍ବନ୍ଧୀୟ ଯାହା ସବୁ ହେଲା, ଇଏ ଏ 3 କାରଣ ତା'ର ନଥା, ତେଣୁ ସେ ସବୁବେଳେ ଆନନ୍ଦ ତା'ର ବଢ଼ି ବଢ଼ିକା ଯିବ। ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭଗବତର ସେଟା କହିଛନ୍ତି, ଇଏ ଟ୍ରାନ୍ସଜେଣ୍ଡାଲ ଲିଟରେଚର ଇଜ୍ ଏଭର୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲିଟରେଚର ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସଜେଣ୍ଡାଲ ସବଜେକ୍ଟ ମ୍ୟାଟର। ପରମାର୍ଥକ ସାହିତ୍ୟ ସବୁ ଯେଉଁ ରହିଛି ଟ୍ରାନ୍ସଜେଣ୍ଡାଲ ଲିଟରେଚର, ଏଇଟା ଭୌତିକ ଜଗତର ଯେଉଁ ତମଗୁଣର ଉର୍ଦ୍ଧ୍ୱରେ, ହଁ ଠିକ୍ ଅଛି, ହଁ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍, ତା'ର ଯେଉଁ ଆଲୋକ ରହିଛି, ଆପଣ ଯେତେ ପଢ଼ୁଥିବେ
ପ୍ରୋଗ୍ରେସିଭ୍ ରିଡ଼ିଂ ଆଣ୍ଡ ରିଲାଇଜେସନ୍, ଯେତେ ପଢ଼ୁଥିବେ ବୈଦିକ ଶାସ୍ତ୍ରକୁ ଏବଂ ଯେତେ ଅନୁଭୂତ କରୁଥିବେ, ଅନୁଭୂତି ବଢ଼ିଲା ମାନେ ଅନୁଭୂତି ଆସୁଥିବ, ସେତେ ତାର ଆଲୋକ ବଢ଼ିବା ଯାଉଥିବ ଟ୍ରାନ୍ସଜେଣ୍ଡର ସବଜେକ୍ଟ ମ୍ୟାଟର, ଟ୍ରାନ୍ସଜେଣ୍ଡର ସବଜେକ୍ଟ ମ୍ୟାଟର ଭୌତିକ ପରମାର୍ଥିକ ସାହିତ୍ୟ ଏହିଭଳି ଭାବରେ। ତେଣୁ ଏହିଭଳି ଭାବରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ସବୁବେଳେ ବଢ଼ିବଡ଼ିକା ଯିବ। ତେଣୁ ଏହି ସ୍ତରରେ ପ୍ରଶାନ୍ତ ମନସ ଇଏନ ଯୋଗିନ ସୁଖମ ଉତ୍ତମମ, ଯେ ସୁଖ ପ୍ରାପ୍ତ ହେବ ସେ ସୁଖ ବଢ଼ିବଡ଼ିକା ଯାଉଥିବ। ଏବଂ ଉପେଇଛି ସାତ ରଜସମ, ତେଣୁ ସେହି ସ୍ତରକୁ ଗଲେ ଏ ତମଗୁଣ ଏବଂ ରଜଗୁଣର ଯେଉଁ ପ୍ରଭାବ ରହିଛି ସେ ନଷ୍ଟ ହୋଇଯିବ, ଉପେଇଛି ବନ୍ଦ ହୋଇଯିବ। ଶାନ୍ତ ରଜସମ ବ୍ରହ୍ମଭୂତ ଅକର୍ମସମ, ତେଣୁ ସେ ପାପକର୍ମରୁ ଉର୍ଦ୍ଧକୁ ପଳେଇବ, ସେ ପାପକର୍ମ କରିବା ପାଇଁ ତାର ଆଉ ଆଗ୍ରହ ଆସିବ ନାହିଁ, ବ୍ରହ୍ମଭୂତ ସ୍ତରକୁ ସେ ପଳେଇବ। ବ୍ରହ୍ମଭୂତ କହିଲେ ଏଇ ଯେଉଁ ଭୌତିକ ଜଗତର ତ୍ରିଗୁଣ ରହିଛି, ସତ୍ୱ ରଜ ତମ ତିନି ଗୁଣ ରହିଛି, ଏଇ ତିନି ଗୁଣରୁ ଉର୍ଦ୍ଧକୁ ସେ ପଳେଇବ। ତେଣୁ ସେଇଠି ପ୍ରକୃତ ଆନନ୍ଦ ସେ ଅନୁଭବ କରିବ। ତେଣୁ ଏଇଭଳି ଭାବରେ ଏଇ ଷଷ୍ଠ ଅଧ୍ୟାୟରେ ଭଗବାନ ଧ୍ୟାନ ବିଷୟରେ କହିବେ। ତେଣୁ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାର୍ଯ୍ୟ ସନ୍ଦେହ ବା ପ୍ରଶ୍ନ ରହିଛି ହେଲେ ଆମେ କଥାକୁ ବିଶ୍ରାମ ଦେବା, ଆମର ସବୁ ବିଭିନ୍ନ ସେବା ରହିଛି, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବ କି ତାଇ ଗୌର ବ୍ରହ୍ମାନନ୍ଦୀ।